ओम शांति। 22/8/2025 प्रातः मुरली। मीठे बच्चे, तुमको किए पढ़ाइबाकू आसी? विचार कले खुशी रे रोमांचित होइजेब। सर्वोच्च बाबा तुमको पाठ पढ़ाउछन्ति, एपरी पाठ पढ़ाकू केबे भी छाड़ीबा उचित नुहे। प्रश्न, एबे तुमर केउ निश्चय होइछे? निश्चय बुद्धि रो लक्षण कौन? उत्तर, तुमर निश्चय होउछे जे आमे वर्तमान एपरी पाठ पढ़ुछु जहा द्वारा डबल मुकुट धारी राजा मानंकर राजा हेबो। स्वयं भगवान आमको पाठ पढ़ाई विश्वर मालिक करुछन्ते। वर्तमान आमे तांकर संतान होउछु, तेणु एही पाठ पढ़ारे लागि जिबा उचित। जेपरी छोट पिला माने निजर मां बापांकर व्यतीत अन्य कहा पाखकु भी जानती नाही, सेहीपरि तुम मानंकु बेहदर बाबा मिली जाइछंती, तेणु आउ केही भी तुमको पसंद न आसंतु। सर्वदा सेही जणंकर ही स्मृति रे रही थाउ। गीत, कौन आया आज सवेरे सवेरे। ओम शांति। मधुर संतान माने गीत सुनिले किए आसीछंती एवं किए पढ़ाउछंती, यह बुझीबार कथा। केही बहुत बुद्धिमान, केही कम बुद्धिमान होइथांती। बहुत पाठ पढ़ी तांको बहुत बुद्धिमान बोली कुहा जीव। जेव माने शास्त्र आदि पढ़ी थांती से मानंकर बहुत सम्मान होई थाए। कम पाठ पढ़ी कम सम्मान मिली थाए। एबे गीतर अक्षर सुनिल किए पढ़ाइबा को आसी छंती? शिक्षक आसू छंती ना? स्कूल रे छात्र जानी छंती जे शिक्षक पढ़ाइबा को आसी छंती? एठारे किए पढ़ाइबा को आसी छंती? एकदम लोम टांकुड़ी उठिबा उचित। सर्वोच्च बाबा पुनर्बार पढ़ाइबा को आसी, यहा बुझीबार विषय ना? भाग्यर मध्य कथा रही किए पढ़ाउछंती? भगवान सी आसी पढ़ाउछंती। विवेक कहुचि भले केही केते पाठ पढ़ंतु, तुरंत से लौकिक पाठ पढ़ा छाड़ी भगवान को पाखरे आसी अलौकिक पाठ पढ़ंतु। गोटिए सेकेंड रे सबु किछि छाड़ी बाबा को पाख को पढ़िबा को आसी जानतु। बाबा बुझाउछंती, एबे तुमे पुरुषोत्तम संगम जोगी होउछ, लक्ष्मी नारायण हेउछंती सर्वोत्तम पुरुष। दुनिया रे काहाकु हेले जणा नाही जे केउं पाठ द्वारा एमाने एही पद पाइछंती। तुमे पढ़ुछ एही पद पाइबा पई किए पढ़ाउछंती? भगवान। तेणु आउ सबु पाठ पढ़ा छाड़ी एही पढ़ारे लागि जेबा उचित, काहेकि ना बाबा कल्प शेषरे आसुछंती। बाबा कहते मो प्रत्येक 5000 वर्ष थरे सम्मुख को पाठ पढ़ाइबा को आसे, आश्चर्य ना? कहते मध्य भगवान आम को पढ़ाऊ पद प्राप्त कराइबाई तथा तो पढ़ु ना। तेणु बाबा कहिबे ये चालाक चतुर नुहे, बाबा को पाठ पढ़ा प्रति पूरा ध्यान देना, बाबा को भूली जाउछंती। तुमे कहुछ जे बाबा हमें आपण को भूली जाइछो, शिक्षक को मध्य भूली जाइछंती, यह हेउछे मायार तूफान, किंतु पाठ तो पढ़िबा उचित ना? विवेक कहुछे भगवान पाठ पढ़ाउछंती, तेणु सही पाठ पढ़ारे एकदम लागि जिबा उचित। छोटो पिला मानंको ही पाठ पढ़ाइबा को पड़ी थाए। आत्मा तो समस्तंक मध्य रे रहिछे, बाकी शरीर छोटो बड़ होई थाए। आत्मा कहुचे मु तुमर छोट पिला होइछे, मोर होइछ एबे पाठ पढ़। क्षीर पान करुथिबा छोट छुआ तो नुहे, प्रथमे हेउछे पाठ पढ़ा, एथिरे बहुत ध्यान देबा उचित। छात्र माने पुणे सुप्रीम शिक्षकंक पाखकु आसुछन्ते, सेथिरे पाठ पढ़िबा पई शिक्षक निर्धार्य थान्ते। तथापि सुप्रीम शिक्षक अछंती ना, सात दिन भट्टीर मध्य गायन रहिछे। बाबा कहुछंती पवित्र हुओ एवं मते मने पकाओ, दैवी गुण धारण कले तुमे एभली होइजिव। बेहदर बाबांकु मने पकाइबाकु हेबो। छोट पिलांकु माता पितांक व्यतीत अन्य केही धरिले पाखकु जाई नथान्ते। तुमे मध्य बेहद बाबांकर होइछ, तेणु आउ काहाकु देखिबाकु पसंद मध्य आसीब नाही, से केही भी होई थांतो। तुमे जानिछ आमे सर्वोच्च बाबांकर होउछ, से आमकु डबल मुकुट धारी ରାଜା ମାନଙ୍କର ରାଜା କରୁଛନ୍ତି। ଲାଇଟର ମୁକୁଟ ମନ୍ମନା ଭବ ଏବଂ ରତ୍ନ ଜଡ଼ିତ ମୁକୁଟ ମଧ୍ୟାଞ୍ଚି ଭବ। ନିଶ୍ଚୟ ହୋଇଯାଉଛେ ଆମେ ଏହି ଶିକ୍ଷା ଦ୍ୱାରା ବିଶ୍ୱର ମାଲିକ ହେଉଛୁ। 5000 ବର୍ଷ ପୂର୍ବେ ଇତିହାସର ପୁନରାବୃତ୍ତି ହେଉଛି ନା, ତୁମକୁ ରାଜତ୍ୱ ମିଳୁଛି। ବାକି ସବୁ ଆତ୍ମାମାନେ ଶାନ୍ତିଧାମ ନିଜ ଘରକୁ ଚାଲିଯିବେ। ଏବେ ତୁମେ ପିଲାମାନେ ଜାଣିପାରିଲ ଯେ ପ୍ରକୃତରେ ଆମେ ଆତ୍ମାମାନେ ବାବାଙ୍କର ସହିତ ନିଜ ଘରେ ପରମଧାମରେ ରହୁଥିଲୁ। ବାବାଙ୍କର ହେବା ଦ୍ୱାରା ଏବେ ତୁମେ ସ୍ୱର୍ଗର ମାଲିକ ହେଉଛ, ପୁଣି ବାବାଙ୍କୁ ଭୁଲି ଅନାଥ ହୋଇଯାଉଛ। ବର୍ତ୍ତମାନ ଭାରତ ଅନାଥ ହୋଇଯାଉଛି। ଅନାଥ ସେହିମାନଙ୍କୁ କୁହାଯାଏ ଯାହାଙ୍କର ମାତା ପିତା ନଥାନ୍ତି, ତେଣୁ ଏଣେ ତେଣେ ଧକ୍କା ଖାଉଥାନ୍ତି। ତୁମକୁ ତ ଏବେ ବାବା ମିଳିଛନ୍ତି, ତୁମେ ସାରା ସୃଷ୍ଟି ଚକ୍ରକୁ ଜାଣିଯାଇଛ, ତେଣୁ ଖୁସିରେ ଗଦଗଦ ହେବା ଦରକାର। ଆମେ ବେହଦ ପିତାଙ୍କର ସନ୍ତାନ ଅଟୁ। ପରମପିତା ପରମାତ୍ମା ପ୍ରଜାପିତା ବ୍ରହ୍ମାଙ୍କ ଦ୍ୱାରା ନୂଆ ସୃଷ୍ଟି ରଚନା କରୁଛନ୍ତି, ଏହା ବହୁତ ସହଜ ବୁଝିବାର କଥା। ତୁମର ଚିତ୍ର ମଧ୍ୟ ଅଛି, ବିରାଟ ରୂପର ଚିତ୍ର ମଧ୍ୟ ତିଆରି କରିଛନ୍ତି, 84 ଜନ୍ମର କାହାଣୀ ଦର୍ଶାଇଛନ୍ତି। ଆମେ ହିଁ ସେହି ଦେବତା, ପୁଣି କ୍ଷତ୍ରିୟ ବୈଶ୍ୟ ଶୂଦ୍ର ହେଉଛୁ। ଏହା କୌଣସି ମନୁଷ୍ୟ ଜାଣିନାହାନ୍ତି, କାହିଁକି ନା ବ୍ରାହ୍ମଣ ଏବଂ ବ୍ରାହ୍ମଣମାନଙ୍କୁ ପଢ଼ାଉଥିବା ବାବା ଉଭୟଙ୍କର ନାମର କୌଣସି ଚିହ୍ନବର୍ଣ୍ଣ ରଖିନାହାନ୍ତି। ଅଂଗ୍ରେଜୀରେ ମଧ୍ୟ ତୁମେ ଭଲ ଭାବରେ ବୁଝାଇ ପାରିବ। ଯେଉଁମାନେ ଅଂଗ୍ରେଜୀ ଜାଣିଛନ୍ତି ସେମାନଙ୍କୁ ଅନୁବାଦ କରି ବୁଝାଇବା ଦରକାର। ପିତା ଜ୍ଞାନର ସାଗର ଅଟନ୍ତି, ତାଙ୍କଠାରେ ଏହି ଜ୍ଞାନ ରହିଛି। ସେ ସୃଷ୍ଟିର ଚକ୍ର କିପରି ଘୁରୁଛି, ଏହା ହେଉଛି ପାଠପଢ଼ା। ଯୋଗକୁ ମଧ୍ୟ ବାବାଙ୍କର ୟାଦ କୁହାଯାଏ, ଯାହାକୁ ଅଂଗ୍ରେଜୀରେ କମ୍ୟୁନିୟନ ଅର୍ଥାତ୍ ସଂଯୋଗ କୁହାଯାଏ। ବାବାଙ୍କର ସହିତ କମ୍ୟୁନିୟନ, ଗୁରୁ ଶିକ୍ଷକଙ୍କ ସହିତ କମ୍ୟୁନିୟନ, ଏହା ହେଉଛି ଈଶ୍ୱର ପିତାଙ୍କର ସହ କମ୍ୟୁନିୟନ। ସ୍ୱୟଂ ବାବା କହୁଛନ୍ତି, ମତେ ମନେ ପକାଅ, ଆଉ କୌଣସି ଦେହଧାରୀକୁ ମନେ ପକାଅ ନାହିଁ। ମନୁଷ୍ୟ ଗୁରୁ ଆଦି କରିଥାନ୍ତି, ଶାସ୍ତ୍ର ଆଦି ପଢ଼ିଥାନ୍ତି, କିନ୍ତୁ ଲକ୍ଷ୍ୟ ଉଦ୍ଦେଶ୍ୟ କିଛି ହେଲେ ନଥାଏ, ଏହାଦ୍ୱାରା କାହାର ସଦ୍ଗତି ତ ହୁଏ ନାହିଁ। ବାବା କହୁଛନ୍ତି, ମୁଁ ଆସିଛି ସମସ୍ତଙ୍କୁ ଘରକୁ ଫେରାଇ ନେବା ପାଇଁ। ଏବେ ତୁମକୁ ବାବାଙ୍କର ସହିତ ବୁଦ୍ଧିର ଯୋଗ ରଖିବାକୁ ହେବ, ତେବେ ତୁମେ ସେଠାରେ ଯାଇ ପହଞ୍ଚି ପାରିବ। ବାବାଙ୍କୁ ଯଥାର୍ଥ ଭାବେ ମନେ ପକାଇଲେ ବିଶ୍ୱର ମାଲିକ ହୋଇପାରିବ। ଏହି ଲକ୍ଷ୍ମୀ ନାରାୟଣ ସ୍ୱର୍ଗର ମାଲିକ ଥିଲେ ନା, ଏ କଥା କିଏ ବୁଝାଉଛନ୍ତି? ବାବାଙ୍କୁ ନଲେଜଫୁଲ କୁହାଯାଏ। ମନୁଷ୍ୟ ପୁଣି କହିଦିଅନ୍ତି ଭଗବାନ ଅନ୍ତର୍ୟାମୀ। ବାସ୍ତବରେ ଅନ୍ତର୍ୟାମୀ ଅକ୍ଷର ଅର୍ଥାତ୍ ନୁହେଁ, ଶରୀର ଭିତରେ ଆତ୍ମା ନିବାସ କରୁଛି। ଆତ୍ମା କେଉଁ କାମ କରୁଛି ତାକୁ ସମସ୍ତେ ଜାଣିଛନ୍ତି। ସବୁ ମନୁଷ୍ୟ ହେଉଛନ୍ତି ଅନ୍ତର୍ୟାମୀ, ଆତ୍ମା ହିଁ ଶିଖିଥାଏ। ବାବା ତୁମକୁ ଆତ୍ମ ଅଭିମାନୀ କରୁଛନ୍ତି, ତୁମେ ହେଉଛ ଆତ୍ମା ମୂଳ ବତନର ବାସିନ୍ଦା। ତୁମେ ଆତ୍ମା କେତେ ଛୋଟ ବିନ୍ଦୁ, ଅନେକ ଥର ତୁମେ ଅଭିନୟ କରିବାକୁ ଆସିଛ। ବାବା କହୁଛନ୍ତି, ମୁଁ ହେଉଛି ବିନ୍ଦୁ, ମୋର ବିନ୍ଦୁର ତ ପୂଜା କରିପାରିବେ ନାହିଁ, କାହିଁକି କରିବେ, ଦରକାର ହିଁ ନାହିଁ। ମୁଁ ତୁମ ଆତ୍ମାମାନଙ୍କୁ ପଢ଼ାଇବାକୁ ଆସୁଛେ, ତୁମକୁ ହିଁ ରାଜତ୍ୱ ଦେଉଛେ। ପୁଣି ରାବଣ ରାଜ୍ୟକୁ ଚାଲିଯିବାରୁ ମତେ ହିଁ ଭୁଲି ଯାଇଛ, ପ୍ରଥମେ ପ୍ରଥମେ ଆତ୍ମା ଅଭିନୟ କରିବା ପାଇଁ ଆସୁଛେ। ମନୁଷ୍ୟ କହନ୍ତି 84 ଲକ୍ଷ ଜନ୍ମ ନେଇଥାଏ, କିନ୍ତୁ ବାବା କହୁଛନ୍ତି ସର୍ବାଧିକ ହିଁ ହେଉଛି 84 ଜନ୍ମ। ବିଦେଶକୁ ଯାଇ ଏ କଥା ଶୁଣାଇଲେ ସେମାନେ କହିବେ ଯେ ଏହି ଜ୍ଞାନ ତୁମେ ଏଠାରେ ବସି ଶୁଣାଓ, ତୁମକୁ ଭାରତରେ 1000 ଟଙ୍କା ମିଳୁଛି, ଆମେ ତୁମକୁ 10-20 ହଜାର ଟଙ୍କା ଦେବୁ, ଆମକୁ ମଧ୍ୟ ଜ୍ଞାନ ଶୁଣାଓ। ଈଶ୍ୱର ପିତା ଆମ ଆତ୍ମାମାନଙ୍କୁ ପଢ଼ାଉଛନ୍ତି, ଆତ୍ମା ହିଁ ଜଜ୍ ଆଦି ହେଉଛେ, ବାକି ମନୁଷ୍ୟ ତ ସବୁ ହେଉଛନ୍ତି ଦେହ ଅଭିମାନୀ, କାହାଠାରେ ମଧ୍ୟ ଜ୍ଞାନ ନାହିଁ। ଯଦିଓ ବଡ଼ ବଡ଼ ଦାର୍ଶନିକ ଆଦି ଅଛନ୍ତି, କିନ୍ତୁ ଏହି ଜ୍ଞାନ କାହାଠାରେ ନାହିଁ। ଗଡ୍ ଫାଦର ନିରାକାର ପାଠ ପଢ଼ାଉବାକୁ ଆସିଛନ୍ତି, ଆମେ ତାଙ୍କଠାରୁ ପଢ଼ୁଛୁ, ଏ କଥା ଶୁଣି ଆଶ୍ଚର୍ଯ୍ୟ ହୋଇଯିବେ। ଆମେ ଏଇ କଥା କେବେ ଶୁଣିନାହୁଁ କିମ୍ବା ପଢ଼ିନାହୁଁ। ଏକ ବାବାକୁ ହିଁ ଲିବରେଟର ଗାଇଡ୍ କୁହାଯାଇଥାଏ। ଯଦି ସେ ହେଲେ ଲିବରେଟର, ତେବେ ଖ୍ରୀଷ୍ଟକୁ କାହିଁକି ମନେ ପକାଉଛ? ଏ କଥା ଭଲ ଭାବରେ ବୁଝାଇଲେ ସେ ଚକିତ ହୋଇଯିବେ, କହିବେ ଏ କଥା ଆମେ ମଧ୍ୟ ଶୁଣିବୁ। ସ୍ୱର୍ଗର ସ୍ଥାପନା ହେଉଛେ, ସେଥିପାଇଁ ଏହି ମହାଭାରତ ଲଢ଼ାଇ ମଧ୍ୟ ହେଉଛେ। ବାବା କହୁଛନ୍ତି, ମୁଁ ତୁମକୁ ରାଜାମାନଙ୍କର ରାଜା ଡବଲ ତାଜ ଧାରୀ କରାଉଛେ। ପବିତ୍ରତା, ଶାନ୍ତି, ସମ୍ପତ୍ତି ସବୁ ଥିଲା। ବିଚାର କର କେତେ ବର୍ଷ ବିତି ଯାଇଛି। ଖ୍ରୀଷ୍ଟଙ୍କର 3000 ବର୍ଷ ପୂର୍ବେ ଏମାନଙ୍କର ରାଜ୍ୟ ଥିଲା ନା? କହିବେ ଏହା ତ ହେଉଛି ସ୍ପିରିଚୁଆଲ ନଲେଜ, ଇଏ ତ ହେଉଛି ଡାଇରେକ୍ଟ ସୁପ୍ରିମ ପିତାଙ୍କର ସନ୍ତାନ, ତାଙ୍କଠାରୁ ରାଜଯୋଗ ଶିଖୁଛନ୍ତି। ବିଶ୍ୱର ଇତିହାସ ଭୂଗୋଳ କିପରି ପୁନରାବୃତ୍ତି ହେଉଛି, ଏହିସବୁ ହେଉଛି ଜ୍ଞାନ। ଆମ ଆତ୍ମାରେ 84 ଜନ୍ମର ଅଭିନୟ ଭରି ରହିଛି। ଏ ଯୋଗର ଶକ୍ତି ଦ୍ୱାରା ଆତ୍ମା ସତ୍ତ୍ୱ ପ୍ରଧାନ ହୋଇ ସମ୍ପୂର୍ଣ୍ଣ ଯୁଗକୁ ଚାଲିଯିବ। ପୁଣି ସେମାନଙ୍କର ପାଇଁ ରାଜ୍ୟ ଦରକାର, ପୁରୁଣା ଦୁନିଆର ବିନାଶ ମଧ୍ୟ ଆବଶ୍ୟକ, ତାହା ସମ୍ମୁଖରେ ଉପସ୍ଥିତ। ପୁଣି ଏକ ଧର୍ମର ରାଜ୍ୟ ହେବ, ଏହା ହେଉଛି ପାପ ଆତ୍ମାଙ୍କର ଦୁନିଆ ନା? ଏବେ ତୁମେ ପବିତ୍ର ହେଉଛ, କୁହ ଏହି ଯୋଗ ବଳ ଦ୍ୱାରା ଆମେ ପବିତ୍ର ହୋଇ ଆଉ ସମସ୍ତଙ୍କର ବିନାଶ ହୋଇଯିବ। ପବିତ୍ର ହେଉଛୁ ଆଉ ସମସ୍ତଙ୍କର ବିନାଶ ହୋଇଯିବ। ପ୍ରାକୃତିକ ବିପର୍ଯ୍ୟୟ ମଧ୍ୟ ଆସିବ, ଆମେ ଅନୁଭବ କରୁଛୁ ଓ ଦିବ୍ୟ ଦୃଷ୍ଟି ଦ୍ୱାରା ଦେଖୁଛୁ, ଏସବୁ ଖଲାସ ହୋଇଯିବ। ବାବା ଆସିଛନ୍ତି ଦୈବୀ ଦୁନିଆ ସ୍ଥାପନ କରିବା ପାଇଁ, କହିଲେ କହିବେ ଅହୋ, ଏମାନେ ତ ହେଉଛନ୍ତି ଈଶ୍ୱରୀୟ ପିତାଙ୍କର ସନ୍ତାନ। ତୁମେ ଜାଣିଛ ଏହି ଲଢ଼ାଇ ନିଶ୍ଚିନ୍ତ ଲାଗିବ, ପ୍ରାକୃତିକ ବିପର୍ଯ୍ୟୟ ହେବ, କଣ ଅବସ୍ଥା ହେବ, ଏସବୁ ବଡ଼ ବଡ଼ ଘର ଆଦି ଭାଙ୍ଗି ଚୁରମାର ହୋଇଯିବ। ତୁମେ ଜାଣିଛ ଏହି ବୋମା ଆଦି 5000 ବର୍ଷ ପୂର୍ବେ ମଧ୍ୟ ତିଆରି କରିଥିଲେ ନିଜର ହିଁ ବିନାଶ ପାଇଁ, ଏବେ ମଧ୍ୟ ବୋମା ସବୁ ପ୍ରସ୍ତୁତ ହୋଇ ରହିଛେ। ଯୋଗ ବଳ କଣ ଯାହାଦ୍ୱାରା ତୁମେ ବିଶ୍ୱର ଉପରେ ବିଜୟ ପ୍ରାପ୍ତ କରୁଛ, ଏ କଥା ଆଉ କେହି କଣ ଜାଣିଛନ୍ତି? କୁହ, ବିଜ୍ଞାନ ତୁମର ହିଁ ବିନାଶ କରୁଛେ, ଆମର ବାବାଙ୍କର ସହିତ ଯୋଗ ରହିଛି, ତେଣୁ ସେହି ଶାନ୍ତିର ଶକ୍ତି ଦ୍ୱାରା ଆମେ ବିଶ୍ୱ ଉପରେ ବିଜୟ ପ୍ରାପ୍ତ କରି ସତ ପ୍ରଧାନ ହୋଇଯାଉଛୁ। ବାବା ହେଉଛନ୍ତି ହିଁ ପତିତ ପାବନ, ପବିତ୍ର ଦୁନିଆ ନିଶ୍ଚୟ ସ୍ଥାପନ କରିକି ହିଁ ଛାଡ଼ିବେ, ଡ୍ରାମା ଅନୁସାର ନିର୍ଦ୍ଧାର୍ଯ୍ୟ ରହିଛି। କେଉଁ ସବୁ ବମ୍ ତିଆରି କରିଛନ୍ତି, କଣ ରଖିଦେବେ କି, ଏପରି ବୁଝାଇଲେ ବୁଝିବେ। ଇଏ ତ କୌଣସି ଅଧିକାରୀ ଅଛନ୍ତି, ଏହାଙ୍କ ମଧ୍ୟରେ ଭଗବାନ ଆସି ପ୍ରବେଶ କରିଛନ୍ତି, ଏହା ମଧ୍ୟ ଡ୍ରାମାରେ ନିର୍ଦ୍ଧାର୍ଯ୍ୟ ରହିଛି। ଏପରି କଥା କହିଲେ ସେମାନେ ଖୁସି ହେବେ, ଆତ୍ମାରେ କିପରି ପାର୍ଟ ରହିଛେ, ଏହା ମଧ୍ୟ ଅନାଦି ପୂର୍ବ ପ୍ରସ୍ତୁତ ଡ୍ରାମା। ପୁଣି ନିଜ ସମୟରେ ଖ୍ରୀଷ୍ଟ ଆସି ତୁମର ଧର୍ମ ସ୍ଥାପନ କରିବେ, ଅଧିକାରର ସହିତ କହିବେ, ସେମାନେ ବୁଝିବେ। ବାବା ବସି ସବୁ ସନ୍ତାନମାନଙ୍କୁ ବୁଝାଉଛନ୍ତି, ତେଣୁ ଏହି ପଢ଼ାରେ ପିଲାମାନଙ୍କୁ ଲାଗିଯିବା ଉଚିତ। ପାପ, ଟିଚର, ଗୁରୁ ତିନୋଟି ଯାକ ହେଉଛନ୍ତି ଜଣେ, ସେ କିପରି ଜ୍ଞାନ ଦେଉଛନ୍ତି ଏହା ମଧ୍ୟ ତୁମେ ବୁଝୁଛ। ସମସ୍ତଙ୍କୁ ପବିତ୍ର କରାଇ ନେଇ ଯାଉଛନ୍ତି। ଦୈବୀ ରାଜଧାନୀରେ ପବିତ୍ରତା ଥିଲା, ଦେବୀ ଦେବତାମାନେ ଥିଲେ, କଥା କହିବାରେ ବହୁତ ହୁସିଆର ଥିବା ଦରକାର। କୁହ, ବାକି ସବୁ ଆତ୍ମା ଶାନ୍ତି ଧାମରେ ରହିବେ, ବାବା ହିଁ ସେଠାକୁ ନେଇଯାଉଛନ୍ତି। ବାବା ହେଉଛନ୍ତି ସମସ୍ତଙ୍କର ସଦ୍ଗତି ଦାତା, ତାଙ୍କର ଜନ୍ମସ୍ଥାନ ହେଉଛି ଭାରତ, ଏହା କେତେ ବଡ଼ ତୀର୍ଥସ୍ଥାନ ହୋଇଗଲା। ତୁମେ ଜାଣିଛ ସମସ୍ତଙ୍କୁ ତମ ପ୍ରଧାନ ହେବାକୁ ପଡ଼ିବ, ପୁନର୍ଜନ୍ମ ସମସ୍ତଙ୍କୁ ନେବାକୁ ହେବ, କେହି ହେଲେ ଫେରି ଯାଇପାରିବେ ନାହିଁ। ଏଭଳି ପ୍ରକାରରେ ବୁଝାଇବା ଦ୍ୱାରା ବହୁତ ଆଶ୍ଚର୍ଯ୍ୟ ହେବେ। ବାବା ତ କହୁଛନ୍ତି ଯୁଗଳ ଥିଲେ ବହୁତ ଭଲ ବୁଝାଇ ପାରିବେ। ଭାରତରେ ପ୍ରଥମେ ପବିତ୍ରତା ଥିଲା, ପରେ ଅପବିତ୍ର କିପରି ହେଉଛନ୍ତି ଏହା ମଧ୍ୟ କହିପାରିବ। ପୂଜ୍ୟ ହିଁ ପୂଜାରୀ ହୋଇଯାଉଛନ୍ତି, ଅପବିତ୍ର ହେବା ଦ୍ୱାରା ହିଁ ପୁଣି ନିଜର ପୂଜା କରିବାକୁ ଲାଗୁଛନ୍ତି। ରାଜା ମାନଙ୍କର ଘରେ ମଧ୍ୟ ଏହି ଦେବତା ମାନଙ୍କର ଚିତ୍ର ରଖିଥାନ୍ତି। ଯେଉଁମାନେ ପବିତ୍ର ଦି ମୁକୁଟ ଧାରି ଥିଲେ ସେମାନଙ୍କୁ ବିନା ମୁକୁଟ ଧାରି ଅପବିତ୍ର ରାଜାମାନେ ପୂଜା କରୁଛନ୍ତି। ତେଣୁ ସେମାନେ ହେଲେ ପୂଜାରୀ ରାଜା। ସେମାନଙ୍କୁ ଗଡ୍ ଗଡେଜ କୁହାଯିବ ନାହିଁ, କାହିଁକି ନା ସେମାନେ ଏହି ଦେବୀ ଦେବତା ମାନଙ୍କର ପୂଜା କରୁଛନ୍ତି। ନିଜେ ପୂଜ୍ୟ ନିଜେ ପୂଜାରୀ। ପତିତ ହୋଇଯିବାରୁ ରାବଣ ରାଜ୍ୟ ଆରମ୍ଭ ହୋଇଯାଉଛି। ବର୍ତ୍ତମାନ ହେଉଛି ରାବଣ ରାଜ୍ୟ। ଏପରି ବସି ବୁଝାଇଲେ କେତେ ମଜା କରି ଦେଖାଇବେ। ଗାଡ଼ିର ଦୁଇଟି ଚକ ଅର୍ଥାତ୍ ଯୁଗଳ ଦେଖିଲେ ବହୁତ ଚମତ୍କାରିତା ଦେଖାଇବେ। ଏବେ ଆମେ ଯୁଗଳ ହିଁ ପୁଣି ସେଇ ଆମ ରାଜ୍ୟ ନେବୁ। ଆମେ ଶାନ୍ତି ପବିତ୍ରତା ଓ ସମୃଦ୍ଧିର ସମ୍ପତ୍ତି ନେଉଛୁ। ତୁମର ଚିତ୍ର ମଧ୍ୟ ତିଆରି କରୁଛନ୍ତି। ଏହା ହେଉଛି ଈଶ୍ୱରୀୟ ପରିବାର। ଆମେ ବାବାଙ୍କର ସନ୍ତାନ ଅଟୁ, ନାତି ଏବଂ ନାତୁଣୀ ମଧ୍ୟ ଅଟୁ, ବାସ୍ ଆଉ କୌଣସି ସମ୍ବନ୍ଧ ନାହିଁ। ଏହାକୁ ନୂଆ ସୃଷ୍ଟି କୁହାଯାଉଛି। ପରେ ଦେବୀ ଦେବତା ତ ଅଳ୍ପ ହେବେ, ପୁଣି ଧୀରେ ଧୀରେ ବୃଦ୍ଧି ହେବ। ଏହି ଜ୍ଞାନ କେତେ ବୁଝିବା ଦରକାର। ଏହି ବାବା ମଧ୍ୟ ଧନ୍ଦାରେ ଯେପରି ନବାବ ଥିଲେ, କୌଣସି କଥାର ଖାତିରି ନଥିଲା। ଯେବେ ଦେଖିଲେ ଏଠାରେ ତ ବାବା ପଢ଼ାଉଛନ୍ତି, ବିନାଶ ସମ୍ମୁଖରେ ଛିଡ଼ା ହୋଇଛି, ତେଣୁ ତୁରନ୍ତ ଛାଡ଼ିଦେଲେ। ଏହା ନିଶ୍ଚିନ୍ତ ବୁଝିଗଲେ ଯେ ମୋତେ ବାଦଶାହୀ ମିଳୁଛି, ତେବେ ଏ ବେପାର କ'ଣ କରିବି। ତୁମେ ମଧ୍ୟ ବୁଝୁଛ ଯେ ଭଗବାନ ପଢ଼ାଉଛନ୍ତି, ଏହା ତ ସମ୍ପୂର୍ଣ୍ଣ ଭାବରେ ପଢ଼ିବା ଦରକାର ନା। ତାଙ୍କ ମତରେ ଚାଲିବା ଉଚିତ। ବାବା କହୁଛନ୍ତି ନିଜକୁ ଆତ୍ମା ଭାବି ବାବାଙ୍କୁ ମନେ ପକାଅ। ବାବାଙ୍କୁ ତୁମେ ଭୁଲି ଯାଉଛ, ଲଜ୍ଜା ଆସୁନାହିଁ, ସେ ନିଶା ଚଢ଼ୁ ନାହିଁ। ଏଠାକୁ ବହୁତ ରିଫ୍ରେଶ ହୋଇଯାଉଛନ୍ତି, ପୁଣି ସେଠାରେ ସୋଢ଼ା ପାଣି ହୋଇଯାଉଛନ୍ତି। ଏବେ ତୁମେ ପିଲାମାନେ ପୁରୁଷାର୍ଥ କରୁଛ ଗାଁ ଗାଁରେ ସେବା କରିବା ପାଇଁ। ବାବା କହୁଛନ୍ତି ପ୍ରଥମେ ପ୍ରଥମେ ତ ଏହା କୁହ ଯେ ଆତ୍ମାମାନଙ୍କର ପିତା କିଏ। ଭଗବାନ ତ ହେଉଛନ୍ତି ନିରାକାର, ସିଏ ହିଁ ଏହି ପତିତ ଦୁନିଆକୁ ପବିତ୍ର କରାଇବେ। ଆଚ୍ଛା, ମିଠା ମିଠା ଶିକିଲଧେ ସନ୍ତାନ ମାନଙ୍କ ପ୍ରତି ମାତ ପିତା ବାପ ଦାଦାଙ୍କର ମଧୁର ସ୍ନେହ ଭରା ସ୍ମୃତି ଏବଂ ସୁପ୍ରଭାତ। ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନ ମାନଙ୍କୁ ନମସ୍ତେ। ଧାରଣା ପାଇଁ ମୁଖ୍ୟ ସାରାଂଶ। ସ୍ୱୟଂ ଭଗବାନ ସୁପ୍ରିମ ଶିକ୍ଷକ ହୋଇ ଆମକୁ ପାଠ ପଢ଼ାଉଛନ୍ତି, ସେଥିପାଇଁ ଭଲ ଭାବରେ ପଢ଼ିବାକୁ ହେବ, ତାଙ୍କ ମତରେ ଚାଲିବାକୁ ହେବ। ଦୁଇ ନମ୍ବର ପଏଣ୍ଟ, ବାବାଙ୍କ ସହିତ ଏପରି ଯୋଗ ରଖିବା ଦରକାର ଯାହାଦ୍ୱାରା ଶାନ୍ତିର ଶକ୍ତି ଜମା ହେବ। ଶାନ୍ତିର ଶକ୍ତି ଦ୍ୱାରା ହିଁ ବିଶ୍ୱ ଉପରେ ବିଜୟ ପ୍ରାପ୍ତ କରିବାକୁ ହେବ ଏବଂ ପତିତରୁ ପବିତ୍ର ହେବାକୁ ପଡ଼ିବ। ବରଦାନ, ନିଜର ସମୟ ଏବଂ ସଂକଳ୍ପକୁ ସେବାରେ ଅର୍ପଣ କରୁଥିବା ବିଧାତା ବରଦାତା ହୁଅ। ଏବେ ନିଜର ଛୋଟ ଛୋଟ କଥା ପଛରେ ଅର୍ଥାତ୍ ଶରୀର ପଛରେ, ମନ ପଛରେ, ସାଧନଗୁଡ଼ିକ ପଛରେ, ସମ୍ବନ୍ଧ ପାଳନ କରିବା ପଛରେ ସମୟ ଏବଂ ସଂକଳ୍ପ ଲଗାଇବା ପରିବର୍ତ୍ତେ ଏହାକୁ ସେବାରେ ଅର୍ପଣ କର। ଏହାର ସମର୍ପଣ ସମାରୋହ ପାଳନ କର। ପ୍ରତି ନିଶ୍ୱାସରେ ସେବାର ଲଗନ ରହୁ ଏବଂ ସର୍ବଦା ସେବାରେ ମଗନ ରୁହ। ସେଠାରେ ଲାଗି ରହିବା ଦ୍ୱାରା ସ୍ୱ ଉନ୍ନତିର ଉପହାର ସ୍ୱତଃ ହିଁ ପ୍ରାପ୍ତ ହୋଇଯିବ, କାହିଁକି ନା ବିଶ୍ୱ କଲ୍ୟାଣ ଭିତରେ ସ୍ୱକଲ୍ୟାଣ ଅନ୍ତର୍ନିହିତ। ସେଥିପାଇଁ ନିରନ୍ତର ମହାଦାନୀ, ବିଧାତା ଏବଂ ବରଦାତା ହୁଅ। ସ୍ଲୋଗନ, ଯଦି ନିଜର ଇଚ୍ଛାଗୁଡ଼ିକ କମ୍ କରିଦେବ ତେବେ ସମସ୍ୟାଗୁଡ଼ିକ ମଧ୍ୟ କମ୍ ହୋଇଯିବ। ଅବ୍ୟକ୍ତ ହିସାରେ, ଯେପରି କୌଣସି ରୀତିରେ କେହି ଯଦି କାହା ସ୍ନେହରେ ଲଭ୍ଲିନ୍ ହୋଇ ରହିଥିବ, ତେବେ ତାର ଚେହେରା ଦ୍ୱାରା, ନୟନ ଦ୍ୱାରା, ବାଣୀ ଦ୍ୱାରା ଅନୁଭବ ହୋଇଥାଏ ଯେ ଇଏ ଲଭ୍ଲିନ୍ ଅଟେ, ପ୍ରେମିକା ଅଟେ। ସେହିପରି ତୁମେମାନେ ମଧ୍ୟ ଯେତେବେଳେ କୌଣସି ମଞ୍ଚ ଉପରକୁ ଯାଉଛ, ସେତେବେଳେ ତୁମ ଭିତରେ ବାବାଙ୍କର ସ୍ନେହ ଯେପରି ପ୍ରକାଶିତ ହୋଇଥିବ, ସେପରି ତୁମର ସ୍ନେହର ବାଣ ଅନ୍ୟମାନଙ୍କୁ ମଧ୍ୟ ସ୍ନେହରେ ଘାଇଲା କରିଦେବ। ଓମ୍ ଶାନ୍ତି।